ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার উদ্ধারকর্তা তথা পরিত্রাণকর্তা প্রভু যীশু খ্রিস্ট বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করি। আপনার সহযোগ নিমন্তে বিশেষ ধন্যবাদ। আপনার হৃদয়স্পর্শী সাক্ষ্য নিমন্তে আমি বিশেষ খুশি এবং প্রভু নামকে ধন্যবাদ দেউ যে বাস্তবের প্রভু আপনার জীবনে এক মহৎ কার্য সাধন করেছেন। ହଁ, ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରନ୍ତି ଆଉ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ହୃଦୟରେ ଗ୍ରହଣ କରନ୍ତି, ସେମାନେ ବାସ୍ତବ ଭାବରେ ପ୍ରଭୁ ଯୀଶୁଙ୍କର ପରିଚୟ ପାଆନ୍ତି ଆଉ ପାପରୁ ଉଦ୍ଧାର ପାଇ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତି। କେବଳ ସେତିକି ନୁହେଁ, ସେମାନେ ସେମାନଙ୍କ ଜୀବନରେ ବାସ୍ତବ ଶାନ୍ତି, ଆନନ୍ଦ ଓ ସୁରକ୍ଷା ମଧ୍ୟ ପାଆନ୍ତି। ଆସନ୍ତୁ ତାହେଲେ ଆଜିର ଏହି ଶୁଭ ଅବସରରେ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ତାହାଙ୍କର ନିକଟବର୍ତ୍ତୀ ହେବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କର ଚରଣର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ଏହି ସୁନ୍ଦର ସମୟ ନିମନ୍ତେ ତୁମର ଧନ୍ୟବାଦ କରୁଅଛୁ। ହଁ ପ୍ରଭୁ, ଜଗତର ସମସ୍ତ ବ୍ୟସ୍ତତା ମଧ୍ୟରୁ ତୁମେ ଆମମାନଙ୍କୁ କଢ଼ାଇ ଆଣିଛ କିଛି ସମୟ ଧରି ତୁମର ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ପାଇଁ। ପ୍ରଭୁ, ଯଦିଓ ଆମମାନେ ଅଯୋଗ୍ୟ ପାପୀ ମନୁଷ୍ୟ, ତଥାପି ପ୍ରଭୁ ତୁମର ଦୟା ଅନୁଗ୍ରହ ଆମମାନଙ୍କ ଜୀବନ ପାଇଁ ଅତି ପ୍ରଚୁର, ଯାହାର ପ୍ରତିଦାନରେ ପ୍ରଭୁ ଆମେ କିଛି ଦେଇପାରିନାହୁଁ କି ଦେଇ ମଧ୍ୟ ପାରିବୁ ନାହିଁ। ମାତ୍ର ଏତିକି ନିବେଦନ ପ୍ରାର୍ଥନା କରୁଅଛୁ ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତରେ କଥା କୁହ, ଆମମାନଙ୍କୁ ଅଧିକରୁ ଅଧିକ ତୁମ ନିକଟବର୍ତ୍ତୀ କରାଅ। ତୁମର ଇଚ୍ଛା ଅଭିମତକୁ ବୁଝିବା ନିମନ୍ତେ ତୁମେ ଆମମାନଙ୍କୁ ଜ୍ଞାନ ବିଶିଷ୍ଟ ଅନ୍ତଃକରଣ ଦାନ କର, ଆଉ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କୁ ଶାନ୍ତି, ସାନ୍ତ୍ୱନା, ଆନନ୍ଦ ପ୍ରଦାନ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ମଲାଖି ପୁସ୍ତକର 3 16 ପଦରୁ ଆରମ୍ଭ କରି 4 5 ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇ ଦେବାକୁ ଚାହେଁ ଯେ ଗତ ପାଠରେ ଆମେ 8 ବିଦ୍ରୂପାତ୍ମକ ଉତ୍ତର ଲକ୍ଷ୍ୟ କରିବାକୁ ପାରିଥିଲୁ, ଯାହାକି ଇସ୍ରାଏଲ୍ର ଲୋକମାନେ ଈଶ୍ୱରଙ୍କର ସେମାନଙ୍କ ପ୍ରତି କରିଥିବା ଅଭିଯୋଗର ପ୍ରତିଉତ୍ତରରେ ତାହାଙ୍କ ପ୍ରତି କରିଥିଲେ, ଯାହାକି ସେମାନଙ୍କର ଏକ ଅସଙ୍ଗତ ପ୍ରଶ୍ନ ଥିଲା। କିନ୍ତୁ ଈଶ୍ୱର ସେମାନଙ୍କୁ ସେମାନଙ୍କର ଦୁର୍ବଳତାର ବିଷୟସବୁକୁ ସିଧାସଳଖ ଜଣାଇଦେବା ନିମନ୍ତେ କୁଣ୍ଠାବୋଧ କରିନଥିଲେ, ଯଦିଓ ଏହା ସେମାନଙ୍କ ପ୍ରତି ଆଘାତଦାୟକ ଥିଲା। କାରଣ ଈଶ୍ୱର ସେମାନଙ୍କ ବିଷୟରେ ମନୋଯୋଗୀ ଥିଲେ ଓ ସେମାନଙ୍କୁ ରକ୍ଷା କରିବାକୁ ଚାହିଁଥିଲେ, ତେଣୁକରି ସେମାନଙ୍କୁ ଏଥିସହିତ କେତେକ ଆଶ୍ୱାସନା ତଥା ପ୍ରତିଜ୍ଞାଯୁକ୍ତ ବାକ୍ୟମାନ ପ୍ରଦାନ କରିଥିଲେ, ଯେପରି ସେମାନେ ସେମାନଙ୍କର ଅବାଧ୍ୟତାର ଜୀବନରୁ ଫେରି ଈଶ୍ୱରଙ୍କର ଆଶୀର୍ବାଦ ତଥା ଅନୁଗ୍ରହର ଅଧିକାରୀ ହେବାକୁ ପାରନ୍ତି। ତେବେ ଆଜି ମଧ୍ୟ ଆମେ ତହିଁର ଏକ କ୍ରମଶଃ ଅଧ୍ୟୟନ କରିବା ନିମନ୍ତେ ଯିବା। ଦେଖନ୍ତୁ, ମଲାଖି 3 16 ପଦରେ ଏହିପରି ଲେଖା ଅଛି, ସେ ସମୟରେ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କଲେ ସେମାନେ ଏକ ଆର ଏକର ସଙ୍ଗେ କଥାବାର୍ତ୍ତା କଲେ, ଆଉ ସଦାପ୍ରଭୁ ମନୋଯୋଗ କରି ତାହା ଶୁଣିଲେ, ଓ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ତାହାଙ୍କ ନାମ ଧ୍ୟାନ କଲେ ସେମାନଙ୍କ ନିମନ୍ତେ ଏକ ସ୍ମରଣାର୍ଥ ପୁସ୍ତକ ତାହାଙ୍କ ଛାମୁରେ ଲେଖାଗଲା। ଲେଖା ଅଛି, ସେ ସମୟରେ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କଲେ ସେମାନେ ଏକ ଆର ଏକର ସଙ୍ଗେ କଥାବାର୍ତ୍ତା କଲେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଏକ କ୍ଷୁଦ୍ର ଅବଶିଷ୍ଟାଂଶ ଥିଲେ ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କଲେ ଓ ପରସ୍ପର ସହିତ ମିଳିତ ହେଲେ, ଓ ସେମାନେ ସଦାପ୍ରଭୁଙ୍କୁ ଭୟ କଲେ, ସେମାନେ ଏକ ଆରେକର ସଙ୍ଗେ କଥାବାର୍ତ୍ତା କଲେ, ଅର୍ଥାତ୍ ସେମାନେ ସହଭାଗିତା ସ୍ଥାପନ କଲେ। ଲେଖା ଅଛି, ଆଉ ସଦାପ୍ରଭୁ ମନୋଯୋଗ କରି ତାହା ଶୁଣିଲେ, ଓ ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କଲେ ଓ ତାହାଙ୍କ ନାମ ଧ୍ୟାନ କଲେ ସେମାନଙ୍କ ନିମନ୍ତେ ଏକ ସ୍ମରଣାର୍ଥ ପୁସ୍ତକ ତାହାଙ୍କ ଛାମୁରେ ଲେଖାଗଲା। ଈଶ୍ୱର ପୁସ୍ତକ ସବୁ ରଖନ୍ତି, ଏହି ଚିନ୍ତାଧାରା ଧର୍ମଶାସ୍ତ୍ର ମଧ୍ୟ ଦେଇ ଗତି କରିଅଛି। କିନ୍ତୁ ମୁଁ ଭାବେ ନାହିଁ ଯେ ସେଠାରେ ଏକ ପୁସ୍ତକ ରହିଅଛି ଯେଉଁଥିରେ ସେ ଲେଖୁଅଛନ୍ତି। ଈଶ୍ୱର କେବେ ହେଲେ ଭୁଲି ଯାଆନ୍ତି ନାହିଁ, ଓ ସେ ଏକ ପୁସ୍ତକ ଆବଶ୍ୟକ କରନ୍ତି ନାହିଁ, ଓ ସେପରିକି ଏକ କମ୍ପ୍ୟୁଟର ମଧ୍ୟ ଆବଶ୍ୟକ କରନ୍ତି ନାହିଁ। କିନ୍ତୁ ସେ ଆପଣଙ୍କର ଓ ମୋର ଅବଗତି ନିମନ୍ତେ ଏହିପରି ରୂପକ ଶବ୍ଦ ପ୍ରୟୋଗ କରନ୍ତି ଯେପରି ଆମ୍ଭେମାନେ ସରଳ ଭାବେ ତାହା ବୁଝିବାକୁ ପାରୁ। ତେଣୁ ଈଶ୍ୱର ବିଷୟ ସବୁକୁ ସ୍ମରଣ କରିବା ନିମନ୍ତେ ଏକ ପୁସ୍ତକ ଆବଶ୍ୟକ କରନ୍ତି ନାହିଁ, କାରଣ ପ୍ରକୃତରେ ସେ ହେଉଛନ୍ତି ଜଣେ ଯାହାଙ୍କର କି କମ୍ପ୍ୟୁଟର ମସ୍ତିଷ୍କ ରହିଅଛି, ଆଉ ସବୁକିଛି ତହିଁରେ ରହିଅଛି। ଏକ ପୁସ୍ତକ ପରି ତହିଁରେ ସବୁକିଛି ଲିପିବଦ୍ଧ ହୋଇ ରହିଅଛି, ଆଉ ସେହି ବିବରଣୀ ହେଉଛି ସେମାନଙ୍କର କାର୍ଯ୍ୟସବୁର ବିବରଣୀ, ସେମାନଙ୍କର ସେବାର ବିବରଣୀ, ଓ ତାହାଙ୍କ ନିମନ୍ତେ ସେମାନଙ୍କର ପ୍ରେମ, ଏହି ସମସ୍ତ ଲିପିବଦ୍ଧ ହୋଇ ରହିଅଛି ଯାହାକୁ ସେ ସ୍ମରଣ କରନ୍ତି। ପରିତ୍ରାଣ ହେଉଛି ଅନୁଗ୍ରହର ଦାନ, ଏହା ବିନା ମୂଲ୍ୟରେ ମିଳିଥାଏ, ଏହା ବିଶ୍ୱାସ ଦ୍ୱାରା ସାଧିତ ହୋଇଥାଏ, ମାତ୍ର କେବେ ହେଲେ କାର୍ଯ୍ୟ ଦ୍ୱାରା ନୁହେଁ। ଆପଣ ଉଦ୍ଧାରପ୍ରାପ୍ତ ହେବା ପରେ ତାହା ହିଁ ହେଉଛି ଯେତେବେଳେ କି ଆପଣଙ୍କର କାର୍ଯ୍ୟ ପ୍ରକୃତରେ ହିସାବକୁ ଆସେ, ଆଉ ସେହିସବୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ସ୍ମରଣୀୟ ପୁସ୍ତକ ଅତି ସୁନ୍ଦର ଓ ଚମତ୍କାର ବିଷୟ ଅଟେ, ଅର୍ଥାତ୍ ଆମେମାନେ ଉଦ୍ଧାରପ୍ରାପ୍ତ ହେବା ପରେ ଆମମାନଙ୍କର କାର୍ଯ୍ୟ, ସେବା ଓ ପ୍ରେମକୁ ଈଶ୍ୱର ସ୍ମରଣରେ ଆଣନ୍ତି, ସେହିସବୁ ତାହାଙ୍କ ନିକଟରେ ଲିପିବଦ୍ଧ ହୋଇ ରହିଯାଏ। ଆମେ ପୁରାତନ ନିୟମର ବିଭିନ୍ନ ସ୍ଥାନରେ ଈଶ୍ୱରଙ୍କ ପୁସ୍ତକ ବୋଲି ପ୍ରକାଶିତ ହୋଇଥିବାର ଲକ୍ଷ୍ୟ କରିବାକୁ ପାରୁ, ଗୀତସଂହିତା 56 ପର୍ବର 8 ପଦରେ ଆମେ ଏହିପରି ପାଠ କରୁ, ତୁମ୍ଭେ ମୋହର ଭ୍ରମଣ ଗଣନା କରୁଅଛ, ତୁମ୍ଭେ ଆପଣା ପାତ୍ରରେ ଆମ୍ଭର ନେତ୍ରଜଳ ରଖ, ତାହା ସବୁ କ'ଣ ତୁମ୍ଭ ପୁସ୍ତକରେ ନାହିଁ। ଗୀତରଚକ କହନ୍ତି, ତୁମ୍ଭେ ମୋହର ଭ୍ରମଣ ଗଣନା କରୁଅଛ। ପ୍ରଭୁ ପ୍ରକୃତରେ ଜାଣନ୍ତି ଆପଣ କେଉଁଠାରେ ସଦାସର୍ବଦା ରୁହନ୍ତି। ହୋଇପାରେ ଆପଣଙ୍କର ମଣ୍ଡଳୀର ସଭ୍ୟମାନେ କିମ୍ବା ଆପଣଙ୍କର ପଡ଼ୋଶୀମାନେ ଅଥବା ଆପଣଙ୍କର ମଣ୍ଡଳୀର ପାଳକ ତାହା ଜାଣନ୍ତି ନାହିଁ, ମାତ୍ର ଈଶ୍ୱର ତାହା ଜାଣନ୍ତି। ଅନ୍ଧକାର ତାହାଙ୍କ ପ୍ରତି ଆଲୋକ ଅଟେ। ସେ ଜାଣନ୍ତି ଆପଣ କେଉଁ ସ୍ଥାନରେ ଅଛନ୍ତି ଓ ସେ ଜାଣନ୍ତି ଆପଣ କ'ଣ କରିଅଛନ୍ତି। ଲେଖା ଅଛି, ତୁମ୍ଭେ ଆପଣା ପାତ୍ରରେ ଆମ୍ଭର ନେତ୍ରଜଳ ରଖ। ମୁଁ ଭାବେ ତାହା ହେଉଛି ଏକ ଅତି ସୁନ୍ଦର ବିଷୟ। ପ୍ରିୟ ବନ୍ଧୁ, ସେହି ଈଶ୍ୱର ପ୍ରିୟା ମାତା ଯିଏକି ତାହାର ଅବାଧ୍ୟ ସନ୍ତାନ ନିମନ୍ତେ କ୍ରନ୍ଦନ କରୁଅଛି, ଈଶ୍ୱର ସେହି ନେତ୍ରଜଳକୁ ଏକ ପାତ୍ରରେ ରଖିଅଛନ୍ତି। ଆପଣ ତାହା ଅନୁମାନ କରିପାରୁଛନ୍ତି? ଏହା କେତେ ଚମତ୍କାର ବିଷୟ ଯେ ସେ ସେହି ସମସ୍ତ ବିଷୟ ପ୍ରତି ଦୃଷ୍ଟି ରଖିଅଛନ୍ତି। ଜଣେ ବ୍ୟକ୍ତି ଯିଏକି ଈଶ୍ୱରଙ୍କର ସେବା କରିଅଛନ୍ତି, ମାତ୍ର କିପରି ତାହାଙ୍କର ଭାଇମାନଙ୍କ ଦ୍ୱାରା ଅତ୍ୟାଚାରିତ ହୋଇ ସେଥିନିମନ୍ତେ ରୋଦନ କରିଅଛନ୍ତି, ତାହାଙ୍କୁ ଈଶ୍ୱର କହନ୍ତି, ମୁଁ ସେହି ସମସ୍ତ ଅଶ୍ରୁକୁ ଏକ ପାତ୍ରରେ ରଖିଅଛି। ଶେଷରେ ଗୀତରଚକ କହନ୍ତି, ତାହା ସବୁ କ'ଣ ତୁମ୍ଭ ପୁସ୍ତକରେ ନାହିଁ। ଏକ ପୁସ୍ତକ ରହିଅଛି ଯାହାକି ଆମମାନଙ୍କର ଜୀବନ କାହାଣୀକୁ ଲିପିବଦ୍ଧ କରେ। ମୁଁ ସଦାସର୍ବଦା ଭାବେ ଯେ ଏହା ସମ୍ଭବତଃ ଏକ ପ୍ରକାର ଚଳଚ୍ଚିତ୍ର ପରି ହେବାକୁ ଯାଉଅଛି ଯାହାକି ସେ ଆମମାନଙ୍କ ନିମନ୍ତେ ଚଲାଇବେ। ଆପଣ ଆପଣଙ୍କର ଜୀବନ କାହାଣୀକୁ ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଲକ୍ଷ୍ୟ କରିବାକୁ ପାରିବେ, ଆଉ ଏହା ସବୁ ସେଠାରେ ରହିବ। ଈଶ୍ୱର ଏହାକୁ ଠିକ୍ ସେହିପରି ଭାବେ ଚଲାଇବେ। ମୁଁ ଆପଣଙ୍କ ବିଷୟରେ ଜାଣେ ନା, ମାତ୍ର ମୁଁ ମୋର ବିଷୟ ଦେଖିବାକୁ ଚାହେଁ ନା, କିନ୍ତୁ ମୁଁ ଅନୁମାନ କରେ ଆମେ ଦିନେ ଏଥିପ୍ରତି ଦୃଷ୍ଟି କରିବାକୁ ପଡ଼ିବ। 3 ପର୍ବର 17 ପଦରେ ଲେଖା ଅଛି, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଯେଉଁଦିନ ଆମ୍ଭେ କାର୍ଯ୍ୟ କରିବା ସେଦିନ ସେମାନେ ଆମ୍ଭର ଲୋକ ଅର୍ଥାତ୍ ଆମ୍ଭର ସଞ୍ଚିତ ଧନ ହେବେ। ପୁଣି କୌଣସି ମନୁଷ୍ୟ ଯେପରି ଆପଣାର ସେବାକାରୀ ନିଜ ପୁତ୍ର ପ୍ରତି ଦୟା କରେ, ସେପରି ଆମ୍ଭେ ସେମାନଙ୍କ ପ୍ରତି ଦୟା କରିବା। ଏହାକୁ ଏହିପରି ଭାବେ ପ୍ରକାଶ କରିବା କ'ଣ ଏକ ସୁନ୍ଦର ବିଷୟ ନୁହେଁ କି? ଈଶ୍ୱର ତାହାଙ୍କର ରତ୍ନଗୁଡ଼ିକୁ ସଞ୍ଚୟ କରିବାକୁ ଯାଉଅଛନ୍ତି, ଆଉ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ସେଠାରେ ସ୍ଥାନ ପାଇବାକୁ ଯାଉଅଛି। ମଣ୍ଡଳୀ ହେଉଛି ବହୁମୂଲ୍ୟ ମୁକ୍ତା ସଦୃଶ। ଇସ୍ରାଏଲ କେବେ ହେଲେ ମୁକ୍ତାକୁ ଅତି ମୂଲ୍ୟବାନ ବୋଲି ଭାବୁନଥିଲେ, ମାତ୍ର ବିଜାତୀୟମାନେ ସଦାସର୍ବଦା ମୁକ୍ତାକୁ ବହୁମୂଲ୍ୟ ବୋଲି ଭାବୁଥିଲେ, ଆଉ ତେଣୁକରି ସେହି ବହୁମୂଲ୍ୟ ମୁକ୍ତା ହେଉଛି ତାହାଙ୍କର ବିଶ୍ୱାସୀ ମଣ୍ଡଳୀ, ଯାହାକି ତାହାଙ୍କର ନିଜର ବହୁମୂଲ୍ୟ ରକ୍ତରେ କିଣା ହୋଇଅଛି। ଈଶ୍ୱର ତାହାଙ୍କର ମୁକ୍ତାଗୁଡ଼ିକୁ ସଞ୍ଚୟ କରିବାକୁ ଯାଉଅଛନ୍ତି, ଆଉ ତହିଁମଧ୍ୟରୁ ଅନେକ ସଞ୍ଚିତ ହେବେ। ଲେଖା ଅଛି, ପୁଣି କୌଣସି ମନୁଷ୍ୟ ଯେପରି ଆପଣାର ସେବାକାରୀ ନିଜ ପୁତ୍ର ପ୍ରତି ଦୟା କରେ, ସେପରି ଆମ୍ଭେ ସେମାନଙ୍କ ପ୍ରତି ଦୟା କରିବା। ଏହା ବିଶ୍ୱାସୀମାନଙ୍କର ଅବଶିଷ୍ଟାଂଶଙ୍କ ବିଷୟ ନେଇ ପ୍ରକାଶ କରେ, ଯାହାକି ଏହି ସମୟରେ ସେଠାରେ ରହିବେ। 3 ପର୍ବର 18 ପଦରେ ଲେଖା ଅଛି, ସେତେବେଳେ ତୁମ୍ଭେମାନେ ଫେରିଆସିବ, ଆଉ ଧାର୍ମିକ ଓ ଦୁଷ୍ଟ ଯିଏ ପରମେଶ୍ୱରଙ୍କ ସେବା କରେ ଓ ଯିଏ ତାହାଙ୍କର ସେବା ନ କରେ, ସେମାନଙ୍କ ମଧ୍ୟରେ ପ୍ରଭେଦ ଦେଖିବ। ମଲାଖି ଯେଉଁ ସମୟରେ ବାସ କରୁଥିଲେ, ଆମ୍ଭେମାନେ ସେହିପରି ଏକ ସମୟରେ ଆସି ବସବାସ କରୁଅଛୁ, ଆଉ ଏହା ଯୁଗାନ୍ତ ସମୟରେ ମଧ୍ୟ ଏହିପରି ହେବ। ଆପଣ ପ୍ରକୃତରେ ଅଧାର୍ମିକଠାରୁ ଧାର୍ମିକକୁ କହିବା ନିମନ୍ତେ ସମର୍ଥ ହେବେ ନାହିଁ, କିନ୍ତୁ ସେ ଯାହା ହେଉ ନା କାହିଁକି, ଈଶ୍ୱରଙ୍କର ସେହି ନିରୂପିତ ଦିନରେ, ଯେଉଁଦିନ କି ତାହାଙ୍କର ବିଚାରର ଦିନ, ଯେତେବେଳେ ସେ ପୁନର୍ବାର ଆଗମନ କରିବେ, ଏହା ସ୍ପଷ୍ଟ ହୋଇଯିବ ଯେ କେଉଁମାନେ ପ୍ରକୃତ ବିଶ୍ୱାସୀ ଓ କେଉଁମାନେ ପ୍ରକୃତ ବିଶ୍ୱାସୀ ନୁହନ୍ତି। ତେଣୁକରି ପ୍ରିୟ ବନ୍ଧୁ, ଦିନ ଆସୁଅଛି, ଈଶ୍ୱର ଦୁଷ୍ଟ ଓ ଧାର୍ମିକକୁ ଅଲଗା କରିଦେବେ। ଦୁଷ୍ଟ ଓ ଧାର୍ମିକମାନଙ୍କ ମଧ୍ୟରେ ଏକ ମହାନ ପାର୍ଥକ୍ୟତା ପରିଲକ୍ଷିତ ହେବ। ଧାର୍ମିକମାନେ ରକ୍ଷାପ୍ରାପ୍ତ ହେବେ, ମାତ୍ର ଦୁଷ୍ଟମାନେ ବିନଷ୍ଟ ହେବେ। ସେମାନେ ସେହି ଅନନ୍ତ ନରକ ମଧ୍ୟରେ ନିକ୍ଷିପ୍ତ ହୋଇ ଅନନ୍ତକାଳ ନରକ ଯନ୍ତ୍ରଣା ଭୋଗ କରିବେ। ଆସନ୍ତୁ ବର୍ତ୍ତମାନ ଆମେ ମଲାଖି ପୁସ୍ତକର 4 ପର୍ବ ମଧ୍ୟକୁ ଯିବା। ଏହି 4 ପର୍ବରେ ଆମେ ସଦାପ୍ରଭୁଙ୍କ ଦିନ ଓ ଧାର୍ମିକତାର ସୂର୍ଯ୍ୟ ବିଷୟ ନେଇ ଭାବାଣୀ କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରିବା। ତେବେ ପ୍ରଥମ ପଦଟି ମହାକ୍ଲେଶ ସମୟର ଏକ ସୁସ୍ପଷ୍ଟ ବିବରଣୀ ପ୍ରଦାନ କରେ। ଦେଖନ୍ତୁ ମଲାଖୀ ଚାରି ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, କାରଣ ଦେଖ ସେଦିନ ଆସୁଅଛି, ତାହା ତୁନ୍ଦୁର ପରି ଜଳୁଅଛି, ପୁଣି ଅହଙ୍କାରୀ ଓ ଦୁଷ୍ଟାଚାରୀ ସମସ୍ତେ ନଡ଼ାପରି ହେବେ, ଆଉ ସେମାନଙ୍କର ମୂଳ କି ଡାଳ ଯେପରି ଅବଶିଷ୍ଟ ନ ରହିବ, ଏଥିପାଇଁ ଯେଉଁଦିନ ଆସୁଅଛି ତାହା ସେମାନଙ୍କୁ ଦଗ୍ଧ କରିବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ଲେଖା ଅଛି, କାରଣ ଦେଖ ସେଦିନ ଆସୁଅଛି, ଏହା ହେଉଛି ସଦାପ୍ରଭୁଙ୍କ ଦିନ। ଆହୁରି ଲେଖା ଅଛି, ତାହା ତୁନ୍ଦୁର ପରି ଜଳୁଅଛି, ପୁଣି ଅହଙ୍କାରୀ ଓ ଦୁଷ୍ଟାଚାରୀ ସମସ୍ତେ ନଡ଼ା ପରି ହେବେ। ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନେ ଗ୍ରାସିତ ହେବେ। ପ୍ରକାଶିତ ବାକ୍ୟରେ ଆମେ ଅଧ୍ୟୟନ କରୁ ଯେ ଗୋଟିଏ ଆକ୍ରମଣରେ ପୃଥିବୀର ଚାରିଭାଗରୁ ଭାଗେ ସମୂଳେ ବିନଷ୍ଟ ହେବେ। ପ୍ରକାଶିତ ବାକ୍ୟ ଛଅ ପର୍ବର ଆଠ ପଦରେ ଆମେ ଲକ୍ଷ୍ୟ କରିବାକୁ ପାରିବା, ସଦାପ୍ରଭୁ ଆହୁରି କହନ୍ତି, ଆଉ ସେମାନଙ୍କର ମୂଳ କି ଡାଳ ଯେପରି ଅବଶିଷ୍ଟ ନ ରହିବ, ଏଥିପାଇଁ ଯେଉଁଦିନ ଆସୁଅଛି ତାହା ସେମାନଙ୍କୁ ଦଗ୍ଧ କରିବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। ଏଥିରୁ ଜଣାଯାଏ ଯେ ଉଦ୍ଧାରପ୍ରାପ୍ତ ହୋଇନଥିବା ଲୋକମାନଙ୍କ ନିମନ୍ତେ ମୃତ୍ୟୁ ଅନ୍ତ ନୁହେଁ। ତାହା ହେଉଛି ଯେ ଉଦ୍ଧାରପ୍ରାପ୍ତ ହୋଇନଥିବା ବ୍ୟକ୍ତିମାନଙ୍କ ନିମନ୍ତେ ମୃତ୍ୟୁ କେବଳ ମାତ୍ର ଶେଷ ପର୍ଯ୍ୟାୟ ନୁହେଁ। ପବିତ୍ର ଧର୍ମଶାସ୍ତ୍ର ତାହା ଶିକ୍ଷା ଦିଏ ନାହିଁ। ପବିତ୍ର ଧର୍ମଶାସ୍ତ୍ର ଶିକ୍ଷା ଦିଏ ଯେ ଆପଣ ଉଦ୍ଧାରପ୍ରାପ୍ତ ହୋଇଥାନ୍ତୁ ବା ନ ହୋଇଥାନ୍ତୁ, ମାତ୍ର ଆପଣଙ୍କର ଶରୀର ଗର୍ତ୍ତ ମଧ୍ୟକୁ ଯାଏ, ମାତ୍ର ଆପଣଙ୍କର ପ୍ରାଣ ଓ ଆତ୍ମା ଅନନ୍ତ ମଧ୍ୟକୁ ଯାଏ, ହୋଇପାରେ ସ୍ୱର୍ଗ ବା ନର୍କକୁ ଯାଏ। ଏହି ପଦଟି ଶିକ୍ଷା ଦିଏ ଯେ ଉଦ୍ଧାରପ୍ରାପ୍ତ ହୋଇନଥିବା ବ୍ୟକ୍ତିମାନେ ସେହି ମହାକ୍ଲେଶର ସମୟରେ ବିଚାରିତ ହେବାକୁ ଅଛନ୍ତି ଓ ପୃଥିବୀର ଦୃଶ୍ୟପଟରୁ ଲୁପ୍ତ ହେବାକୁ ଅଛନ୍ତି। ମଲାଖୀ ଚାରି ପର୍ବର ଦୁଇ ପଦରେ ଲେଖା ଅଛି, ମାତ୍ର ଆମ୍ଭ ନାମକୁ ଭୟ କରୁଅଛ ଯେ ତୁମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ଧର୍ମରୂପ ସୂର୍ଯ୍ୟ ଆରୋଗ୍ୟଦାୟକ କିରଣ ସଂଯୁକ୍ତ ହୋଇ ଉଦିତ ହେବେ, ଆଉ ତୁମ୍ଭେମାନେ ବାହାର ହୋଇ ହୃଷ୍ଟପୃଷ୍ଟ ଗୋବଶ୍ଚ ତୁଲ୍ୟ କୁଦା ମାରିବ। ପୁରାତନ ନିୟମରେ ଏହି ଧର୍ମରୂପ ସୂର୍ଯ୍ୟ ହେଉଛନ୍ତି ସେହି ଏକ ବ୍ୟକ୍ତି ଯିଏକି ନୂତନ ନିୟମରେ ଉଜ୍ଜ୍ୱଳ ପ୍ରଭାତୀ ତାରା ଅଟନ୍ତି। କିନ୍ତୁ ସେ ଯାହା ହେଉନା କାହିଁକି, ନୂତନ ନିୟମରେ ଖ୍ରୀଷ୍ଟଙ୍କୁ କେବେ ହେଲେ ଧର୍ମରୂପ ସୂର୍ଯ୍ୟ ବୋଲି କୁହାଯାଇ ନାହିଁ ଓ ପୁରାତନ ନିୟମରେ ତାହାଙ୍କୁ କେବେ ହେଲେ ଉଜ୍ଜ୍ୱଳ ପ୍ରଭାତୀ ତାରା ବୋଲି କୁହାଯାଇ ନାହିଁ। ଆମେ ଏହି ପଦଟିକୁ ଭଲଭାବେ ଦୃଷ୍ଟି କରିବା ଓ ଏହାର କାରଣକୁ ଜାଣିବା ନିମନ୍ତେ ଚେଷ୍ଟା କରିବା। ଚାରି ପର୍ବର ତିନି ପଦରେ ଲେଖା ଅଛି, ପୁଣି ତୁମ୍ଭେମାନେ ଦୁଷ୍ଟମାନଙ୍କୁ ପଦତଳେ ଦଳି ପକାଇବ, କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଯେଉଁଦିନ ଆମ୍ଭେ କାର୍ଯ୍ୟ କରିବା ସେଦିନ ସେମାନେ ତୁମମାନଙ୍କର ତଳିପାର ଅଧସ୍ଥିତ ଭସ୍ମ ହେବେ। ଯେତେବେଳେ ସେ ଏହି ପୃଥିବୀରେ ତାହାଙ୍କ ରାଜ୍ୟ ସ୍ଥାପନ କରିବା ନିମନ୍ତେ ଆସିବେ, ସେତେବେଳେ ଦୁଷ୍ଟ ଓ ଅଧାର୍ମିକମାନେ ବିନଷ୍ଟ ହେବେ। ସେ ସେମାନଙ୍କୁ କୁମ୍ଭକାରର ପାତ୍ର ପରି ଖଣ୍ଡ ଖଣ୍ଡ କରି ଭଗ୍ନ କରିବେ। ତାହା ହେଉଛି ଧର୍ମଶାସ୍ତ୍ରର ଭାଷା, ଆଉ ଆପଣ ଯଦି ଏହାକୁ ପସନ୍ଦ ନ କରନ୍ତି ତାହେଲେ ଏହା ଅତି ମନ୍ଦ ବିଷୟ ହେବ। ଚାରି ପର୍ବର ଚାରିପଦରେ ଲେଖା ଅଛି, ଆମ୍ଭେ ହୋରେବ୍ରେ ସମଗ୍ର ଇସ୍ରାଏଲ ନିମନ୍ତେ ଯେଉଁ ବିଧି ଓ ଶାସନ ସକଳ ଆଦେଶ କଲୁ, ଆମ୍ଭ ଦାସ ମୂଷାଙ୍କର ସେହି ବ୍ୟବସ୍ଥା ତୁମେମାନେ ସ୍ମରଣ କର। ମଲାଖୀଙ୍କର ଏହି ଭବିଷ୍ୟବାଣୀ ଅନୁଯାୟୀ ଇସ୍ରାଏଲ ଏକ ସମୟ ମଧ୍ୟକୁ ଗତି କରିବାକୁ ଯାଉଅଛି, ଯେଉଁ ସମୟ ମଧ୍ୟରେ ସ୍ୱର୍ଗ ଶୂନ୍ୟରେ ନୀରବ ରହିଯାଏ। ଈଶ୍ୱର ଆଉ ବାକ୍ୟ ପ୍ରେରଣ କରିବେ ନାହିଁ, ଆଉ ଏକ ଜିଖରୀୟ ପ୍ରକାଶିତ ହେବେ ଦୀର୍ଘ ଚାରିଶହ ବର୍ଷ ପରେ। ସେ ମନ୍ଦିର ମଧ୍ୟରେ ସେବା କରିବେ ଯେତେବେଳେ କି ଗାବ୍ରିଏଲ ଦୂତ ତାହାଙ୍କ ନିକଟରେ ପ୍ରକାଶିତ ହେବେ ଓ ବାପ୍ତିଜକ ଯୋହନଙ୍କର ଜନ୍ମ ବିଷୟ ନେଇ ପ୍ରକାଶ କରିବେ, ଯାହାକି ଆମେ ଲୁକ ପ୍ରଥମ ପର୍ବର ପାଞ୍ଚ ପଦରୁ ପଚିଶ ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ। ଏହାପରେ ସେହି ଚାରିଶହ ବର୍ଷର ନିରବତାର ସମୟ ଭଗ୍ନ ହେବ। ଇତିମଧ୍ୟରେ ଇସ୍ରାଏଲକୁ ମୋଷାଙ୍କର ବ୍ୟବସ୍ଥା ସ୍ମରଣ କରିବାକୁ ଅଛି, ଏହା ସେମାନଙ୍କର ଜୀବନ ହେବ, ସେମାନଙ୍କ ନିମନ୍ତେ ଏହା ଈଶ୍ୱରଙ୍କର ବାକ୍ୟ ହେବ, ସେମାନେ ମୋଷାଙ୍କ ବ୍ୟବସ୍ଥାର ଅଧୀନରେ ଥିଲେ। ଏହାପରେ ମଲାଖୀ ଚାରି ପର୍ବର ପାଞ୍ଚ ପଦରେ ଏହିପରି ଲେଖା ଅଛି, ଦେଖ ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନ ପୂର୍ବେ ଆମ୍ଭେ ତୁମମାନଙ୍କ ନିକଟକୁ ଏଲିୟ ଭବିଷ୍ୟତ ବକ୍ତାଙ୍କୁ ପ୍ରେରଣ କରିବା। ପ୍ରକାଶିତ ବାକ୍ୟ ଦୁଇ ଜଣ ସାକ୍ଷୀଙ୍କ ବିଷୟ ନେଇ ପ୍ରକାଶ କରେ, ଯେଉଁମାନେ କି ଶେଷ କାଳରେ ପ୍ରକାଶିତ ହେବାକୁ ଅଛନ୍ତି। ପ୍ରକାଶିତ ବାକ୍ୟ ଏଗାର ପର୍ବର ତିନି ପଦରୁ ବାର ପଦ ମଧ୍ୟରେ ଆମେ ଏହିପରି ପାଠ କରୁ, ଆଉ ଆମ୍ଭେ ଆମ୍ଭର ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବୁ ଯେ ସେମାନେ ଚଟ ପରିଧାନ କରି 1260 ଦିନ ପର୍ଯ୍ୟନ୍ତ ଭାବବାଣୀ କହିବେ। ସେମାନେ ପୃଥିବୀର ପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଥିବା ଦୁଇ ଜିତବୃକ୍ଷ ଓ ଦୁଇ ପ୍ରଦୀପ ସଦୃଶ। କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରେ, ତେବେ ସେମାନଙ୍କ ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କ ଶତ୍ରୁମାନଙ୍କୁ ଗ୍ରାସ କରେ। କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରିବ, ତାହାକୁ ଏହିପରି ଭାବେ ହତ ହେବାକୁ ହେବ। ସେମାନେ ଭାବବାଣୀ କହିବା ସମୟ ମଧ୍ୟରେ ଯେପରି ବୃଷ୍ଟି ନ ହୁଏ, ଏଥିନିମନ୍ତେ ଆକାଶ ରୁଦ୍ଧ କରିବାକୁ ସେମାନଙ୍କର କ୍ଷମତା ଅଛି। ପୁଣି ଯେତେଥର ଇଚ୍ଛା ସେତେଥର ଜଳକୁ ରକ୍ତରେ ପରିଣତ କରିବାକୁ ଓ ପୃଥିବୀକୁ ସମସ୍ତ ପ୍ରକାର ମହାମାରୀ ଦ୍ୱାରା ଆଘାତ କରିବାକୁ ମଧ୍ୟ ସେମାନଙ୍କର କ୍ଷମତା ଅଛି। ସେମାନଙ୍କ ସାକ୍ଷ୍ୟ ସମାପ୍ତ ହେଲା ଉତ୍ତାରେ ପାତାଳକୁଣ୍ଡରୁ ଯେଉଁ ପଶୁ ଉତ୍ଥିତ ହେବ, ସେ ସେମାନଙ୍କ ସହିତ ଯୁଦ୍ଧ କରିବ ଓ ସେମାନଙ୍କୁ ଜୟ କରି ବଦ୍ଧ କରିବ। ସେଥିରେ ଯେଉଁ ମହାନଗରୀକୁ ଆତ୍ମିକ ଭାବରେ ସଦମ ଓ ମିଶ୍ର ବୋଲି କୁହାଯାଏ, ଯେଉଁଠାରେ ସେମାନଙ୍କର ପ୍ରଭୁ ମଧ୍ୟ କୃଶରେ ହତ ହୋଇଥିଲେ, ସେହି ମହାନଗରୀର ରାଜପଥରେ ସେମାନଙ୍କ ଶବ ପଡ଼ି ରହିବ, ଆଉ ନାନା ବଂଶ ଗୋଷ୍ଠୀ ଭାଷାବାଦୀ ଓ ଜାତିର ଲୋକେ 3.5 ଦିନ ପର୍ଯ୍ୟନ୍ତ ସେମାନଙ୍କ ଶବକୁ ଦେଖିବେ ଓ ସମାଧିସ୍ଥ ହେବାକୁ ଦେବେ ନାହିଁ। ସେତେବେଳେ ପୃଥିବୀ ନିବାସୀମାନେ ସେମାନଙ୍କର ମୃତ୍ୟୁ ସମ୍ବାଦ ଶୁଣି ଆନନ୍ଦ ଓ ଆମୋଦ ପ୍ରମୋଦ କରିବେ, ପୁଣି ପରସ୍ପରକୁ ଉପହାର ଦେବେ, କାରଣ ଏହି ଦୁଇ ଭାଓବାଦୀ ପୃଥିବୀ ନିବାସୀମାନଙ୍କୁ ଯନ୍ତ୍ରଣା ଦେଉଥିଲେ। 3.5 ଦିନ ଉତ୍ତାରେ ଈଶ୍ୱରଙ୍କଠାରୁ ଜୀବନ ବାୟୁ ଆସି ସେମାନଙ୍କଠାରେ ପ୍ରବେଶ କଲା। ସେଥିରେ ସେମାନେ ପାଦରେ ଭରା ଦେଇ ଠିଆ ହେଲେ, ଆଉ ସେମାନଙ୍କୁ ଦେଖିବା ଲୋକମାନେ ମହାଭୟଗ୍ରସ୍ତ ହେଲେ। ସେତେବେଳେ ସେମାନେ ଆକାଶରୁ ଉଚ୍ଚସ୍ୱରରେ ଉକ୍ତ ଏହି ବାଣୀ ଶୁଣିଲେ, ଏଠାକୁ ଉଠି ଆସ। ସେଥିରେ ସେମାନେ ମେଘାରୂଢ଼ ହୋଇ ସ୍ୱର୍ଗାରୋହଣ କଲେ, ଆଉ ସେମାନଙ୍କର ଶତ୍ରୁମାନେ ସେମାନଙ୍କୁ ଦେଖିଲେ। ମୁଁ ଜାଣେ ନା ଦ୍ୱିତୀୟ ସାକ୍ଷୀ କିଏ ହେବେ, କିନ୍ତୁ ମୁଁ ପ୍ରାୟ ନିଶ୍ଚିତ ଯେ ସେମାନଙ୍କ ମଧ୍ୟରୁ ଜଣେ ଏଲିୟ ହେବେ। ବାପ୍ତିଜକ ଯୋହନ ଯେତେବେଳେ ପ୍ରକାଶିତ ହେଲେ, ଯୁହୁଦୀମାନେ ଭାବିଲେ ସେ ଏଲିୟ ଥିଲେ, କିନ୍ତୁ ବାପ୍ତିଜକ ଯୋହନ କୌଣସି ପ୍ରକାରେ ଏଲିୟ ନଥିଲେ। ଧର୍ମଶାସ୍ତ୍ର କହେ ଯେ ସେ ହୋଇପାରିଥାନ୍ତେ, ମାତ୍ର ସେ ଏଲିୟ ନଥିଲେ, ଆଉ ତାହା ହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ଖ୍ରୀଷ୍ଟ ଯଦି ତାହାଙ୍କର ରାଜ୍ୟ ପ୍ରତିଷ୍ଠା କରିଥାନ୍ତେ, ତାହେଲେ ଯୋହନ ଏଲିୟ ହୋଇପାରିଥାନ୍ତେ। ତାହା କିପରି ହୋଇପାରିଥାନ୍ତା ମୁଁ ଜାଣେ ନା, କାରଣ ଏହା ସେହି ପ୍ରକାରେ ଘଟିଲା ନାହିଁ। ତାହା ହେଉଛି ଏକ ସର୍ତ୍ତଜନକ ପ୍ରଶ୍ନ, ଯେଉଁଥିପାଇଁ ଆମେ ପ୍ରକୃତରେ ଏକ ଉତ୍ତର ପାଇପାରିବା ନାହିଁ। ତେବେ ଏଠାରେ ଲେଖା ଅଛି, ଦେଖ ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନ ପୂର୍ବେ ଆମ୍ଭେ ତୁମମାନଙ୍କ ନିକଟକୁ ଏଲିୟ ଭବିଷ୍ୟତ ବକ୍ତାଙ୍କୁ ପ୍ରେରଣ କରିବା। ବାପ୍ତିଜକ ଯୋହନ ଏହି ଭାବବାଣୀର ସଫଳତା ନଥିଲେ, କାରଣ ସେ ମସିହଙ୍କ ବିଷୟ ନେଇ ପ୍ରଚାର କରୁଥିଲେ, ଯିଏକି ଜଗତର ଉଦ୍ଧାରକର୍ତ୍ତା। ଯୋହନ କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯିଏ ଜଗତର ପାପ ବହି ନେଇ ଯାଆନ୍ତି। ତାହା ଆଗାମୀ ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନ ବିଷୟ ନେଇ ପ୍ରଚାର କରିବାଠାରୁ କିଛି ଭିନ୍ନ ଅଟେ। ପ୍ରିୟ ବନ୍ଧୁ, ପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନ ଆଗମନ କରିବାକୁ ଯାଉଅଛି। ପ୍ରଭୁ ଯୀଶୁ ଏହି ପୃଥିବୀକୁ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ ହୋଇ ଆଗମନ କରି ଏହି ପୃଥିବୀରେ ତାହାଙ୍କର ରାଜ୍ୟ ସ୍ଥାପନ କରିବାକୁ ଯାଉଅଛନ୍ତି। ତାହାଙ୍କର ଦିନ ଅତି ଭୟଙ୍କର ହେବ। ସେତେବେଳେ ସେ ଆଉ ଅନୁଗ୍ରହର ସହିତ ଉଦ୍ଧାର କରିବା ନିମନ୍ତେ ଆସିବେ ନାହିଁ, ମାତ୍ର ଏକ ନ୍ୟାୟଦଣ୍ଡ ହସ୍ତରେ ଧରି ବିଚାର କରିବା ନିମନ୍ତେ ଆଗମନ କରିବେ। କିନ୍ତୁ ଆଜି ଆମେ କେଉଁ ଜୀବନ ନିମନ୍ତେ ବିଶେଷ ଲାଳାୟିତ? ଅନନ୍ତ ଜୀବନ ନା ପାର୍ଥିବ ଜୀବନ? କିନ୍ତୁ ଯାହା ପାର୍ଥିବ ତାହା କ୍ଷଣିକ, ମାତ୍ର ଯାହା ଆତ୍ମିକ ତାହା ଚିରସ୍ଥାୟୀ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ତୁମକୁ ହିଁ ପ୍ରିୟ।
শ্রোতা বন্ধু, আমার কার্যক্রমটি শুনিবার আপনার অশেষ ধন্যবাদ। প্রকৃত মানসিক শান্তি পাইব নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ক বিষয়ে অধিক জাণিবার আগ্রহ থিলে আমসহ পত্র মাধ্যমে যোগাযোগ করন্তু।
আপন যদি আমঠারু বাইবল পাঠ্যক্রম পাইছন্তি এবং করিসারিছন্তি বা করিবাকু চাহান্তি, তাহলে তুরন্ত আমসহিত যোগাযোগ করন্তু।
আমার ঠিকানাটি হেলা পথ প্রদর্শিকা, পোস্ট বক্স নম্বর 33, ভুবনেশ্বর 751001। ঠিকানাটি আউথরে শুনন্তু, পথ প্রদর্শিকা, পোস্ট বক্স নম্বর 33, ভুবনেশ্বর 751001। আমার ইমেল আড্রেসটি লিখি রাখন্তু, odia.ttb@radio882.com। তেবে আজি পাই বিদায় দিওন্তু, নমস্কার।
পছিবি নাহি মো আঠ ভাঙ্গে যদি তুম দনি অবা তুম পথরি চলে যদি মা দুঃখ সংকট আসি পছিবি নাহি জি।